ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମର ପଥପ୍ରଦର୍ଶିକା ବେତାର ଅନୁଷ୍ଠାନ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ମଧ୍ୟ ଆମେ ବିଶେଷ ଆନନ୍ଦିତ। କେବଳ ସେତିକି ନୁହେଁ, ଆପଣଙ୍କର ସାକ୍ଷ୍ୟ ନିମନ୍ତେ ମଧ୍ୟ ଆମେ ବିଶେଷ ଧନ୍ୟବାଦୀ। ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରୁଥିବାର ଜାଣି ଆମେ ଆନନ୍ଦିତ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ସେହି ପ୍ରଭୁ ଯୀଶୁ ଆପଣଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ପ୍ରତିଜ୍ଞାଯୁକ୍ତ ବାକ୍ୟ ନିମନ୍ତେ, ତୁମର ବିଶ୍ୱସ୍ତତା ନିମନ୍ତେ, ତୁମର ସତ୍ୟତା ନିମନ୍ତେ ଆମେ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, ଆମେ ଜାଣୁ ତୁମେ ଆମର ଜୀବିତ ଈଶ୍ୱର, ତୁମେ ଆମମାନଙ୍କର ଉଦ୍ଧାରକର୍ତ୍ତା ଈଶ୍ୱର, ପ୍ରେମକାରୀ ଈଶ୍ୱର, ମୃତ୍ୟୁଞ୍ଜୟ ଈଶ୍ୱର, ତୁମେ ଆଜି ମଧ୍ୟ ଜୀବିତ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଯେଉଁ ଶ୍ରୋତାବନ୍ଧୁମାନେ ଆଜି ସମସ୍ୟାରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କର ସମସ୍ୟା ଦୂର କର। ଯେଉଁମାନେ ଅଭାବରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କର ଅଭାବ ଦୂର କର। ଯେଉଁମାନେ ଦୁଃଖରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କର ଦୁଃଖ ଦୂର କର। ଯେଉଁମାନେ ରୋଗବ୍ୟାଧିରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି, ତହିଁରେ ସଫଳତା ଲାଭ କରିବା ପାଇଁ ପ୍ରଭୁ ତୁମେ ସେମାନଙ୍କୁ ଆଶୀର୍ବାଦ କର। ଯେଉଁମାନେ ଚାକିରିର ଅନ୍ୱେଷଣରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ଚାକିରି ଯୋଗାଅ। ପ୍ରତ୍ୟେକଙ୍କ ଜୀବନ ମଧ୍ୟ ଦେଇ ତୁମେ ଗୌରବ ପାଅ। ପ୍ରତ୍ୟେକଙ୍କୁ ତୁମର ସେ ଆତ୍ମିକ ଆଶୀର୍ବାଦରେ ପରିପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଉପଦେଶକ 9 ପର୍ବର 14 ପଦରୁ ଆରମ୍ଭ କରି 10 ପର୍ବର 10 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆସନ୍ତୁ ବର୍ତ୍ତମାନ ଦେଖିବା 9 ପର୍ବର 14ରୁ 15 ପଦ ମଧ୍ୟରେ କ'ଣ ଲେଖା ଅଛି। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ଅଳ୍ପ ଲୋକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା, ଆଉ ଏକ ମହାରାଜ ତହିଁ ବିରୁଦ୍ଧରେ ଆସି ତାହା ବେଷ୍ଟନ କଲା ଓ ତହିଁ ବିରୁଦ୍ଧରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲା। ଏପରି ସମୟରେ ତହିଁ ମଧ୍ୟରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦେଖାଗଲା, ପୁଣି ସେ ଆପଣା ଜ୍ଞାନ ଦ୍ୱାରା ନଗର ରକ୍ଷା କଲା, ତଥାପି ସେହି ଦରିଦ୍ର ଲୋକକୁ କେହି ସ୍ମରଣ କଲା ନାହିଁ। ବର୍ତ୍ତମାନ ସଲୋମନ ଏଠାରେ ଏକ ଛୋଟ ଦୃଷ୍ଟାନ୍ତ ଦିଅନ୍ତି। ଏପରି କାହିଁକି ଘଟେ? ଯେତେବେଳେ ସମାଜବାଦୀ ଧାରାଗୁଡ଼ିକ ପ୍ରୟୋଗ କରାଯାଏ ସେତେବେଳେ ଏହିପରି ଘଟେ। ଯେତେବେଳେ ସେମାନଙ୍କ ମଧ୍ୟରେ ସାମାଜିକ ସମସ୍ୟାଗୁଡ଼ିକ ଦେଖାଯାଏ ଓ ସେହିସବୁ ନିମନ୍ତେ ସେମାନେ ସମସ୍ତ ସମୟ ଅତିବାହିତ କରି ସେମାନଙ୍କର ପ୍ରତିରକ୍ଷାର ବିଷୟ ପ୍ରତି ଦୃଷ୍ଟି ନ ଦିଅନ୍ତି ସେତେବେଳେ ଏହିପରି ଘଟେ। ମାତ୍ର କିଏ ସେହି ବ୍ୟକ୍ତି ଥିଲା ଯେ କି ଉଦ୍ଧାର ଆଣିଲା? ତାହାର ନାମ ଥିଲା ଜ୍ଞାନ, ଓ ଏହି ଜ୍ଞାନ ଖ୍ରୀଷ୍ଟଙ୍କର ଆଉ ଏକ ନାମ। ସେ ଦାରିଦ୍ରତାର ସମୟରେ ଏହି ଜଗତକୁ ଆସିଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ପ୍ରକୃତିରେ ଏହିପରି କହିପାରିଥିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। ସେ ଏକ ଦରିଦ୍ର ମନୁଷ୍ୟ ଥିଲେ। 9 ପର୍ବର 16 ଓ 17 ପଦରେ ଏହିପରି ଲେଖା ଅଛି, ତେବେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ, ତଥାପି ଦରିଦ୍ର ଲୋକର ଜ୍ଞାନ ତୁଚ୍ଛୀକୃତ ହୁଏ ଓ ତାହାର ବାକ୍ୟ ଶୁଣାଯାଏ ନାହିଁ। ମୂର୍ଖମାନଙ୍କ ମଧ୍ୟରେ ଶାସନକାରୀର ଚିତ୍କାର ଅପେକ୍ଷା ନିରୋଳରେ କଥିତ ଜ୍ଞାନୀର ବାକ୍ୟ ଅଧିକ ଶୁଣାଯାଏ। ପ୍ରକୃତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱର ଚତୁର୍ଦ୍ଦିଗ ବ୍ୟାପିଯିବ। ଯେତେବେଳେ ସେ ପୁନର୍ବାର ଏହି ଜଗତକୁ ଆଗମନ କରିବେ ସେତେବେଳେ ତାହାଙ୍କର ସ୍ୱର ପ୍ରଧାନ ଦୂତଙ୍କ ସ୍ୱର ଓ ପ୍ରଚଣ୍ଡ ତୁରି ଶବ୍ଦ ପରି ହେବ। 18 ପଦରେ ଲେଖା ଅଛି, ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ, ମାତ୍ର ଜଣେ ପାପି ବହୁ ମଙ୍ଗଳ ନାଶ କରେ। ସେ ଏହି ପର୍ବ ମଧ୍ୟରେ ଯାହାସବୁ କହିଗଲେ ତହିଁର ଉପସଂହାର ସେ ଏହି ପଦରେ ପ୍ରକାଶ କରନ୍ତି। ଲେଖା ଅଛି, ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ। ଖ୍ରୀଷ୍ଟ ହେଉଛନ୍ତି ସେହି ଜ୍ଞାନ ଯାହାକି ପରମାଣୁ ଶକ୍ତି ଅପେକ୍ଷା ଅଧିକ ଶକ୍ତିଶାଳୀ। ଲେଖା ଅଛି, ମାତ୍ର ଜଣେ ପାପି ବହୁ ମଙ୍ଗଳ ନାଶ କରେ। ଏଠାରେ ଏକ ଚମତ୍କାର ପ୍ରଭାବ ଯାହାକି ଜଣେ ବ୍ୟକ୍ତିର ଜୀବନ ଦ୍ୱାରା ପଡ଼ିଥାଏ ଓ ସେହି ପ୍ରଭାବ ଅଧିକ ଶକ୍ତିଶାଳୀ ହୋଇଥାଏ ଯେତେବେଳେ ଏହା ଭୁଲ ଦିଗରେ ଯାଏ। ପ୍ରିୟ ବନ୍ଧୁ, ଏହା ଆମେ ମଧ୍ୟ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଦେଖିଅଛୁ ଯେ ଜଣେ ବ୍ୟକ୍ତି ପାପ କରିବା ଦ୍ୱାରା ତାହାର କୁପ୍ରଭାବ ଅନ୍ୟମାନଙ୍କ ପ୍ରତି କିପରି ପଡ଼ିଥାଏ। ଆଦମଙ୍କ ଜୀବନ ମଧ୍ୟ ଦେଇ, ଆଖନର ଜୀବନ ମଧ୍ୟ ଦେଇ, ରିହବିୟାମଙ୍କ ଜୀବନ ମଧ୍ୟ ଦେଇ, ହନନୀୟ ଓ ସଫିରାଙ୍କର ଜୀବନ ମଧ୍ୟ ଦେଇ ଆମେ ଲକ୍ଷ୍ୟ କରିସାରିଛୁ। ଆପଣ ଓ ମୁଁ ଆମର ମଧ୍ୟ ଏକ ପ୍ରଭାବ ରହିଅଛି ହୋଇପାରେ ଭଲ ବା ମନ୍ଦ ମୁଁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ ଯେ ଯେଉଁମାନେ ନିଜର ଧର୍ମକର୍ମ ନେଇ ବା ଉତ୍ତମ ନୈତିକ ଜୀବନ ନେଇ ନିଜକୁ ଗର୍ବିତ ମନେ କରନ୍ତି ମାତ୍ର ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରନ୍ତି ସେମାନେ ସମାଜ ପ୍ରତି ଏକ କୁପ୍ରଭାବ ପକାନ୍ତି କାରଣ ଈଶ୍ୱର ବିହୀନ ଜୀବନ ଏକ ପ୍ରତାରଣା ତଥା ଷଠତାର ଜୀବନ ଯେଉଁ ବ୍ୟକ୍ତି ନିଜର ସୃଷ୍ଟିକର୍ତ୍ତାଙ୍କୁ ଜାଣେ ନାହିଁ ଓ ତାହାଙ୍କୁ ଅଗ୍ରାହ୍ୟ କରେ ସେ କିପରି ନିଜର ଉତ୍ତମ କର୍ମରେ ସଚେଷ୍ଟ ହୋଇପାରିବ କାରଣ ଫଳ ଦ୍ୱାରା ଗଛକୁ ଚିହ୍ନାଯାଏ ସେ ପ୍ରକୃତରେ ଈଶ୍ୱରଙ୍କ ରାସ୍ତାରେ ପ୍ରତିବନ୍ଧକ ସ୍ୱରୂପେ ଛିଡ଼ା ହୁଏ କାରଣ ସେ କହେ ମୁଁ ଯେପରି କରୁଅଛି ସେପରି କର ମୁଁ ଈଶ୍ୱରବିହୀନ ଜୀବନଯାପନ କରୁଅଛି ମୁଁ କିନ୍ତୁ ଉତ୍ତମ କାର୍ଯ୍ୟ କରୁଅଛି ମାତ୍ର ଏହାଠାରୁ ବଳି ଅଧିକ ପ୍ରତାରଣାର ବିଷୟ ଆଉ କ'ଣ ଥାଇପାରେ ପ୍ରିୟ ବନ୍ଧୁ ଆମର ଜୀବନ ଶକ୍ତିଶାଳୀ ହୋଇପାରିବ ଓ ଆଶୀର୍ବାଦ ତଥା ମଙ୍ଗଳର ଅଧିକାରୀ ହୋଇପାରିବ ଓ ଅନ୍ୟର ଉପରେ ଉତ୍ତମ ପ୍ରଭାବ ପକାଇପାରିବ ଓ ଅନ୍ୟର ଜୀବନ ନିମନ୍ତେ ଆଶୀର୍ବାଦର କାରଣ ହୋଇପାରିବ ଓ ସମାଜ ତଥା ଦେଶ ନିମନ୍ତେ ଆଦର୍ଶ ହୋଇପାରିବ ଯଦି ସେହି ଖ୍ରୀଷ୍ଟ ଆମମାନଙ୍କ ମଧ୍ୟରେ ବାସ କରନ୍ତି ଓ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଉ ଆସନ୍ତୁ ଏହାପରେ ଉପଦେଶକ 10 ଓ 11 ପର୍ବ ମଧ୍ୟକୁ ଯିବା ଏହି ପର୍ବରେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଜୀବନର ଅନ୍ୟାୟ ଆଚରଣ ଏକ ମଝିମଝିକିଆ ବିଷୟର ଗ୍ରହଣ ନିମନ୍ତେ ପ୍ରସ୍ତାବ ଦିଏ 10 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି ମଲା ମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ ତଦ୍ରୂପ ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି ଜଣେ ମା ତାର ପୁତ୍ରକୁ ଜ୍ଞାନୀ ହେବା ନିମନ୍ତେ ଦୀର୍ଘ 21 ବର୍ଷ କାଳ ଧରି ଶିକ୍ଷା ଦିଏ ମାତ୍ର ଏକ ଝିଅ ତାର ଜୀବନରେ ଆସି 5 ମିନିଟ୍ ମଧ୍ୟରେ ତାହାକୁ ମୂର୍ଖ ବନେଇଦିଏ ଏହା କେତେ ଦୁଃଖର ବିଷୟ କେବଳ ଏକ ଛୋଟ ମୂର୍ଖତା ସବୁକିଛି ହରଣ କରିନିଏ ଏହା ଏକ ବିଷୟ ହୋଇପାରେ ଯାହାକି ଏକ ଜୀବନକୁ ଧ୍ୱଂସ କରିଦେଇପାରେ ଓ ଅନ୍ୟମାନଙ୍କର ଜୀବନକୁ ମଧ୍ୟ ନଷ୍ଟ କରିଦେଇପାରେ 10 ପର୍ବର 2 ପଦରେ ଲେଖା ଅଛି ଜ୍ଞାନୀର ହୃଦୟ ତାହାର ଦକ୍ଷିଣରେ ମାତ୍ର ମୂର୍ଖର ହୃଦୟ ତାହାର ବାମରେ ଥାଏ ଦକ୍ଷିଣ ହସ୍ତ ଶକ୍ତିର ହସ୍ତ ଜଣେ ଜ୍ଞାନୀର ହୃଦୟ ତାହାର ଦକ୍ଷିଣରେ ଥାଏ ସେ ଯାହାକିଛି କରେ ତାହାର ସମସ୍ତ ମନପ୍ରାଣ ଦେଇ କରେ ବା ଆନ୍ତରିକତାର ସହିତ କରେ ସେ ଅନିଚ୍ଛୁକତାର ସହିତ ତାହା କରେ ନାହିଁ ମାତ୍ର ମୂର୍ଖର ହୃଦୟ ତାହାର ବାମରେ ଥାଏ ଅର୍ଥାତ୍ ସେ ଅଧାପନ୍ତରିଆ ଭାବେ ସମସ୍ତ ବିଷୟ କରେ ପ୍ରିୟ ବନ୍ଧୁ ଆପଣ ଯାହାକିଛି କରନ୍ତି ହୃଦୟର ସହିତ ବା ଆନ୍ତରିକତାର ସହିତ କରନ୍ତୁ ଆପଣ ଯଦି ଈଶ୍ୱରଙ୍କର ସେବା କରିବା ପାଇଁ ଯାଉଅଛନ୍ତି ତାହା ଆନନ୍ଦର ସହିତ ଓ ଆଗ୍ରହର ସହିତ କରନ୍ତୁ କିନ୍ତୁ ବାଧ୍ୟବାଧକତା ହେତୁ ତାହା କରନ୍ତୁ ନାହିଁ ଏହାଦ୍ୱାରା କେବେ ହେଲେ ଈଶ୍ୱର ଗୌରବାନ୍ୱିତ ହୋଇପାରିବେ ନାହିଁ ଈଶ୍ୱର ତହିଁରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ଆମେ ସ୍ୱେଚ୍ଛାକୃତ ଭାବରେ ଆନନ୍ଦ ମନରେ ଈଶ୍ୱରଙ୍କର କାର୍ଯ୍ୟ କରିବା ଉଚିତ 10 ପର୍ବର 3 ପଦରେ ଲେଖା ଅଛି ଆହୁରି ମୂର୍ଖ ପଥରେ ଗମନ କଲାବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ ପୁଣି ସେ ପ୍ରତ୍ୟେକକୁ କହେ ଯେ ସେ ମୂର୍ଖ ମୂର୍ଖ ନିଜେ ନିଜକୁ ପରିଚିତ କରାଇବା ନିମନ୍ତେ ଏକ ବିଜ୍ଞାପନ ପତ୍ର ବହନ କରିବା ଆବଶ୍ୟକ ନାହିଁ ଯାହାକି କହେ ଯେ ସେ ମୂର୍ଖ ମାତ୍ର ଘଟଣା ହେଉଛି ତାହାକୁ କେବଳ ଗୋଟିଏ ବିଷୟ କରିବାକୁ ଅଛି ତାହା ହେଉଛି ତାହାର ମୁଖକୁ ଖୋଲିବା ବେଳେବେଳେ ତାହାକୁ ମୂର୍ଖ ବୋଲି ପ୍ରମାଣିତ କରିବା ନିମନ୍ତେ ମୁଖ ମଧ୍ୟ ଖୋଲିବା ଆବଶ୍ୟକ ହୁଏ ନାହିଁ 10 ପର୍ବର 4 ପଦରେ ଲେଖା ଅଛି ତୁମ୍ଭ ଉପରେ ଶାସନକର୍ତ୍ତାର ମନରେ ବିରୁଦ୍ଧ ଭାବ ଉତ୍ପନ୍ନ ହେଲେ ଆପଣ ସ୍ଥାନ ଛାଡ଼ ନାହିଁ କାରଣ ଅଧୀନତା ସ୍ୱୀକାର ଦ୍ୱାରା ମହାମହା ଅନିଷ୍ଟ କ୍ଷାନ୍ତ ହୁଏ ସୂର୍ଯ୍ୟ ତଳେ ଥିବା ମନୁଷ୍ୟ ଶାନ୍ତ କରିବା ଉଦ୍ଦେଶ୍ୟରେ ଅଧୀନତା ସ୍ୱୀକାର କରିବାର ସ୍ଥିତିକୁ ଗ୍ରହଣ କରିନିଏ ଅନ୍ୟ ଅର୍ଥରେ କହିବାକୁ ଗଲେ ଆପଣ ଯଦି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରିବେ ନାହିଁ ତାହେଲେ ଅନ୍ୟାୟ ସହିତ ସାମିଲ ହୋଇଯାଆନ୍ତୁ 10 ପର୍ବର 5 ଓ 6 ପଦରେ ଲେଖା ଅଛି ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଅଛି ତାହା ଶାସନକର୍ତ୍ତାଠାରୁ ଉତ୍ପନ୍ନ ଭ୍ରମତୁଲ୍ୟ ଦେଖାଯାଏ ମୂର୍ଖତା ଅତି ଉଚ୍ଚ ପଦରେ ସ୍ଥାପିତ ହୁଏ ପୁଣି ଧନୀ ନୀଚ ସ୍ଥାନରେ ବସେ ଏହା ଏକ ବିଷୟ ଯାହାକି ବର୍ତ୍ତମାନର ସମାଜରେ ମୁଖ୍ୟତଃ ପରିଲକ୍ଷିତ ହୁଏ ତାହା ହେଉଛି ପାପକୁ ସମ୍ମାନ ବା ମର୍ଯ୍ୟାଦା ଦେବା ସମୟ ଥିଲା ଯେତେବେଳେ କି ଲୋକମାନେ ପାପକୁ ଘୃଣା କରୁଥିଲେ ପାପକୁ ନ୍ୟୁନ ଦୃଷ୍ଟିରେ ଦେଖୁଥିଲେ ପାପ ପ୍ରତି ତୁଚ୍ଛ ମନୋଭାବ ପୋଷଣ କରୁଥିଲେ ମାତ୍ର ଆଜି କିନ୍ତୁ ଲୋକେ ପାପକୁ ପ୍ରଶ୍ରୟ ଦିଅନ୍ତି, ପାପକୁ ବା ଅନ୍ୟାୟକୁ ସମର୍ଥନ କରନ୍ତି ଓ ଏହାକୁ ମୁଖ୍ୟ ସ୍ଥାନ ଦିଆଯାଏ, ଏହାକୁ ପ୍ରାଧାନ୍ୟ ଦିଆଯାଏ। ବିଶେଷତଃ ଟେଲିଭିଜନରେ ଏହାକୁ ମୁଖ୍ୟ ସ୍ଥାନ ଦିଆଯାଏ। ଏତଦ୍ବ୍ୟତୀତ ସିନେମା ପରଦାରେ, ସରକାରୀ କାର୍ଯ୍ୟାଳୟମାନଙ୍କରେ, ବିଭିନ୍ନ କ୍ଲବ୍ମାନଙ୍କରେ ଓ ଥିଏଟରମାନଙ୍କରେ ଓ ରାଜନୈତିକ କ୍ଷେତ୍ରରେ ମଧ୍ୟ ଏହି ପାପକୁ ମୁଖ୍ୟ ସ୍ଥାନ ଦିଆଯାଏ। ଏପରିକି ପାପରେ ଲିପ୍ତ ରହିଥିବା ବ୍ୟକ୍ତିମାନଙ୍କୁ ଅଧିକ ସମ୍ମାନ ଓ ମର୍ଯ୍ୟାଦା ଦିଆଯାଏ। କିନ୍ତୁ ଆପଣ ଦେଖନ୍ତୁ, ଯେଉଁମାନେ ସତ୍ରେ ଚାଲିବେ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ଓ ସାଧୁତା ଆଚରଣ କରିବେ, ସେମାନେ ସମସ୍ୟାରେ ତଥା ବିପଦରେ ପଡ଼ିବେ ଓ ସେମାନଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ଦିଆଯାଏ ନା। ସେମାନଙ୍କୁ ଏପରି ସ୍ଥାନରେ ବା ସ୍ଥିତିରେ ରଖିଦିଆଯାଏ ଯେପରି ସେମାନଙ୍କର ମୁଖ ଆଉ ଯେପରି ନ ଖୋଲେ ବା ସମାଜରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଯେପରି ନ ରୁହେ। ଏହା କ'ଣ ଆଜି ଘଟୁନାହିଁ କି? ଲୋକମାନେ ଅନ୍ୟାୟକୁ ସମର୍ଥନ କରନ୍ତି, ଲୋକମାନେ ପାପକୁ ସମର୍ଥନ କରନ୍ତି, କିନ୍ତୁ ସତ୍ୟକୁ କେହି ସମର୍ଥନ କରନ୍ତି ନାହିଁ। ସତ୍ୟ ଜାଣିଲେ ମଧ୍ୟ ତାହାକୁ ସମର୍ଥନ କରନ୍ତି ନାହିଁ। ଏହାପରେ ଦଶ ପର୍ବର ସାତ ପଦରେ ଲେଖା ଅଛି, ମୁଁ ଦାସମାନଙ୍କୁ ଅଶ୍ୱ ଉପରେ ଓ ଅଧିପତିମାନଙ୍କୁ ଦାସତୁଲ୍ୟ ପାଦଗତିରେ ଗମନ କରିବାର ଦେଖିଅଛି। କଠିନ ପରିଶ୍ରମ ଅର୍ଥ ସଞ୍ଚୟ ଓ କଠିନ ଅଧ୍ୟବସାୟର ଅର୍ଥ ନୁହେଁ ଯେ ଆପଣ ସଦାସର୍ବଦା କୃତକାର୍ଯ୍ୟ ହେବେ। ଆପଣଙ୍କର ଆରପାଖରେ ମୂର୍ଖ ଆପଣଙ୍କଠାରୁ ଅଧିକ କିଛି ଧନ ଓ ସମ୍ମାନର ଅଧିକାରୀ ହୋଇପାରେ। ବେଳେବେଳେ ମୂର୍ଖ ଯେ କି ଘୋଡ଼ା ଚଢ଼େ, ମାତ୍ର ରାଜକୁମାର ଦାସ ପରି ଯାତାୟତ କରେ। ମୁଁ ମଧ୍ୟ ଦେଖେ ଅନେକ ଚମତ୍କାର ଖ୍ରୀଷ୍ଟ ବିଶ୍ୱାସୀମାନେ ଓ ଖ୍ରୀଷ୍ଟଙ୍କର ସେବକମାନେ ଅଛନ୍ତି ଯେଉଁମାନେ କି ଅତି ନମ୍ର। ସେମାନଙ୍କ ମଧ୍ୟରୁ ଅନେକ ସାଧାରଣ ଗୃହମାନଙ୍କରେ ବାସ କରନ୍ତି, ସେମାନଙ୍କ ମଧ୍ୟରୁ କେତେକ ଆର୍ଥିକ ଭାବେ ସ୍ୱଚ୍ଛଳ, ମାତ୍ର ସେମାନେ ସମାଜରେ ଉପେକ୍ଷିତ। ସେମାନେ ସେହି ରାଜକୁମାର ପରି ଯିଏକି ଜଣେ ଦାସ ପରି ଏହି ଜଗତରେ ଜୀବନଯାପନ କରେ। ଏହାପରେ ଦଶ ପର୍ବର ଆଠ ପଦରେ ଲେଖା ଅଛି, ଯେ ଗର୍ତ୍ତ ଖୋଳେ ସେ ତହିଁରେ ପଡ଼ିବ, ଓ ଯେଉଁ ଲୋକ ବେଢ଼ା ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ। ଆପଣ ଯଦି ଭାବନ୍ତି ଯେ ଆପଣ ପାପ କରି ତ୍ରାହି ପାଇଯିବେ, ବିଶେଷ କରି ଆପଣ ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ହୋଇଥାନ୍ତି, ତାହେଲେ ଆପଣ ଭୁଲ କରୁଛନ୍ତି ଓ ମୂର୍ଖତାର କର୍ମ କରୁଅଛନ୍ତି। ଈଶ୍ୱର ସଙ୍ଗେ ସଙ୍ଗେ ଆପଣଙ୍କର ବିଚାର କରିନପାରନ୍ତି, ମାତ୍ର ଈଶ୍ୱର ଆପଣଙ୍କର ବିଚାର ନିଶ୍ଚିତ ଭାବେ କରିବେ। କାରଣ ଈଶ୍ୱର ଯଦିଓ ଦୀର୍ଘ ସହିଷ୍ଣୁ, ମାତ୍ର ସେ ଚିର ସହିଷ୍ଣୁ ନୁହନ୍ତି। ସେ ଅନ୍ୟାୟର ତଥା ପାପର ପ୍ରତିଫଳଦାତା ଈଶ୍ୱର। ଏହା ବିଳମ୍ବର ହୋଇପାରେ, ମାତ୍ର ବିଚାର ସୁନିଶ୍ଚିତ। ପ୍ରିୟ ବନ୍ଧୁ, ଆପଣ ଯଦି ପାପ କରିକି ଭାବୁଛନ୍ତି ଯେ ଖସି ଚାଲିଯିବେ ବୋଲି, ଆପଣଙ୍କୁ କେହି ଦେଖିନାହାନ୍ତି ତେଣୁକରି ଆପଣଙ୍କୁ କେହି ଦୋଷାରୋପ କରିବେ ନାହିଁ ବୋଲି, ବା ଆପଣଙ୍କର କେହି ବିଚାର କରିବେ ନାହିଁ ବୋଲି, ତାହେଲେ ଆପଣ ଭୁଲ କରୁଛନ୍ତି। ଆପଣଙ୍କୁ ଜଣେ ଦେଖୁଛନ୍ତି, ସେ ହେଉଛନ୍ତି ଈଶ୍ୱର। ଆପଣ କେବେ ହେଲେ ପାପ କରି ତାହାଙ୍କ ଆଖିରେ ଧୂଳି ଦେଇପାରିବେ ନାହିଁ। ହେଇପାରେ ଆପଣ ପାପ କରିବା ସଙ୍ଗେ ସଙ୍ଗେ ଦଣ୍ଡ ପାଇ ନପାରନ୍ତି, କିନ୍ତୁ ଈଶ୍ୱର ମଧ୍ୟ ଦୀର୍ଘ ସହିଷ୍ଣୁ ହୋଇ ଆପଣଙ୍କୁ ସୁଯୋଗ ଦିଅନ୍ତି ପାପରୁ ଫେରିବା ପାଇଁ, ସେହି ପାପ ନିମନ୍ତେ ଅନୁତାପ କରି ତାକୁ ସ୍ୱୀକାର କରିବା ପାଇଁ। କିନ୍ତୁ ଆପଣ ଯଦି ଭାବନ୍ତି ଯେ ମୁଁ ପାପ କଲି, ମୋତେ ଦଣ୍ଡ କିଛି ଘଟୁନାହିଁ, ମୁଁ ବର୍ତ୍ତିଯିବି ବୋଲି, ତାହା କେବେ ହେଲେ ହୋଇପାରିବ ନାହିଁ। ଈଶ୍ୱର ଦିନେ ନା ଦିନେ ଆପଣଙ୍କୁ ବିଚାରରେ ଆଣିବେ, କାରଣ ସେ ପାପର ପ୍ରତିଫଳଦାତା ଈଶ୍ୱର। ସେ ଅନ୍ୟାୟକାରୀ ଈଶ୍ୱର ନୁହନ୍ତି, ସେ ଅନ୍ୟାୟକୁ ସମର୍ଥନକାରୀ ଈଶ୍ୱର ନୁହନ୍ତି, ସେ ପାପ ପ୍ରତି ଆଖି ବୁଝିଦେବା ଈଶ୍ୱର ନୁହନ୍ତି, ସେ ଅଧାର୍ମିକ ଈଶ୍ୱର ନୁହନ୍ତି, ସେ ଧାର୍ମିକ ଓ ନ୍ୟାୟବାନ ଈଶ୍ୱର। ସେ ପାପୀର ମୁଖାପେକ୍ଷା କରନ୍ତି ନାହିଁ, ଯଦିଓ ସେ ପାପୀକୁ ପ୍ରେମ କରନ୍ତି, ମାତ୍ର ସେ ପାପକୁ ଘୃଣା କରନ୍ତି। ଯଦିଓ ସେ ଚାହାନ୍ତି ନାହିଁ ପାପୀ ପାପରେ ମରୁ ବୋଲି, ବିନଷ୍ଟ ହେଉ ବୋଲି, ତଥାପି ସେ ପାପର ପ୍ରତିଫଳଦାତା ଈଶ୍ୱର। ତେଣୁ ପ୍ରିୟ ବନ୍ଧୁ, ଆମ୍ଭେମାନେ ପାପ କରିବା ପ୍ରତି ସତର୍କ ହେଉ, ଆମମାନେ ପାପ କରି ଈଶ୍ୱରଙ୍କ ଦ୍ୱାରା ଦଣ୍ଡିତ ନ ହେଉ। ତେଣୁକରି ଯଦି ଆମମାନଙ୍କ ଜୀବନରେ ଆମମାନେ ଭୁଲ କରୁ, ପାପ କରୁ, ଆମମାନଙ୍କ ବିବେକ ଆମମାନଙ୍କୁ ବାଧା ଦିଏ ସେ ବିଷୟ ନେଇ, ତାହେଲେ ଆମମାନେ ସଙ୍ଗେ ସଙ୍ଗେ ତାହାକୁ ଈଶ୍ୱରଙ୍କ ନିକଟରେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ତାହା ସ୍ୱୀକାର କରିବା ଉଚିତ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କର ପାପ ନିମନ୍ତେ ସେ ପ୍ରାୟଶ୍ଚିତ ସାଧନ କଲେ। ତେଣୁ ଯେତେବେଳେ ଆମମାନେ ସେହି ପାପ ସବୁ ତାହାଙ୍କ ନିକଟରେ ସ୍ୱୀକାର କରିବା, କ୍ଷମା ମାଗିବା, ସେତେବେଳେ ସେ ଆମମାନଙ୍କୁ ପାପରୁ ଉଦ୍ଧାର କରି ଆମମାନଙ୍କୁ ସେହି ଅନନ୍ତ ଜୀବନର ଅଧିକାରୀ କରାଇବେ, ପରିତ୍ରାଣର ଅଧିକାରୀ କରାଇବେ। ଏହାପରେ ଦଶ ପର୍ବର ନଅ ପଦରେ ଲେଖା ଅଛି, ଯେଉଁ ଲୋକ ପଥର ଖୋଳେ ସେ ତଦ୍ୱାରା ଆଘାତ ପାଇବ, ପୁଣି ଯେ କାଠ ଚିରେ ସେ ତଦ୍ୱାରା ଆପଦଗ୍ରସ୍ତ ହୁଏ। ସେହି ସମୟରେ ପଥର ଖୋଳିବା ଅର୍ଥ ଭୂସମ୍ପତ୍ତିର ଚିହ୍ନ ବାଡ଼କୁ ଉଠାଇଦେବା। ଏହା ପୁନର୍ବାର ପ୍ରକାଶ କରେ ଯେ ଜଣେ ପାପ କରି ତ୍ରାହି ପାଇପାରିବ ନାହିଁ, ମନୁଷ୍ୟ ଯାହା ବୁଣେ ତାହିଁ ସେ କାଟିବ। ସେଥିପାଇଁ ଲେଖା ଅଛି, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୁପର ପାତ୍ର ନୁହନ୍ତି, ମନୁଷ୍ୟ ଯାହା ବୁଣେ ତାହିଁ ସେ କାଟିବ। ଆପଣ ଯଦି ଜଣକୁ ପ୍ରତାରଣା କରି ତାହାର ସମ୍ପତ୍ତିକୁ ଅକ୍ତିଆର କରନ୍ତି ଅଥବା କୌଣସି ବିଷୟକୁ ନିଜର ଅଧିକାର ମଧ୍ୟକୁ ଆଣିବାକୁ ଚେଷ୍ଟା କରନ୍ତି, ତାହେଲେ ଈଶ୍ୱର ତହିଁ ପ୍ରତି ଦୃଷ୍ଟି ଦେବେ, ଯେପରି ଆପଣ ସେଥିଲାଗି ଆଘାତପ୍ରାପ୍ତ ହୁଅନ୍ତି। ଏହି କାରଣରୁ ପ୍ରଭୁ ଯୀଶୁ ଆମକୁ କହନ୍ତି ଯେପରି ଆମେ ନିଜେ କାହାର ପ୍ରତିଶୋଧ ନ ନେଉ, କାରଣ ସେ ନିଜେ କହନ୍ତି ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ତେଣୁ ପ୍ରଭୁ ହେଉଛନ୍ତି ଜଣେ ଯେ କି ସମସ୍ତ ଅନ୍ୟାୟ ତଥା ପାପର ପ୍ରତିକାର କରନ୍ତି, ପ୍ରତିଫଳ ଦିଅନ୍ତି। ତେଣୁକରି ଆମମାନେ ସେହି ବିଚାର ଈଶ୍ୱରଙ୍କ ହସ୍ତରେ ଛାଡ଼ିଦେବା ଉଚିତ, ଆମମାନେ କାହାର ବିଚାର କରିବା ଉଚିତ ନୁହେଁ। କାରଣ ଯଦି ଆମମାନେ ସେ ପ୍ରକାର କରୁ ତାହେଲେ ହୁଏତ ଆମମାନେ ଭୁଲ କରିଦେଇପାରୁ, ମାତ୍ର ଈଶ୍ୱର ଯଥାର୍ଥ ବିଚାର କରନ୍ତି। ତେଣୁ ଆମମାନେ କାହାର ପ୍ରତିଶୋଧ ନ ନେଇ ସେହି ବିଷୟ ଆମେ ଈଶ୍ୱରଙ୍କ ହସ୍ତରେ ଛାଡ଼ିଦେବା ଉଚିତ, ତାହେଲେ ଈଶ୍ୱର ତହିଁର ଯଥାର୍ଥ ବିଚାର କରିବେ। ସେ ହେଉଛନ୍ତି ନ୍ୟାୟବାନ ଈଶ୍ୱର। ଦଶପର୍ବର ଦଶପଦରେ ଲେଖା ଅଛି, ଲୁହା ଦନ୍ତରା ହେଲେ ଯେବେ କେହି ତାହାର ଦାଢ଼ ନ ପଜାଏ ତେବେ ତାହାପରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ, ମାତ୍ର କର୍ତ୍ତବ୍ୟକୁ ଦେଖାଇବା ପାଇଁ ଜ୍ଞାନ ଫଳଦାୟକ। ଯଦି କୋଦାଳ ଦନ୍ତରା ହୋଇଯାଏ ତାହେଲେ ଆପଣ ଏହାକୁ ଦାଢ଼ କରିବେ, ଯଦି ଆପଣ ତାହା ଜାଣିବାକୁ ପାରନ୍ତି ଓ ଆପଣଙ୍କର ସେହି ଜ୍ଞାନ ଥାଏ, କାରଣ ଦନ୍ତଡ଼ା କୋଦାଳରେ ମାଟି ହାଣିବା ବଡ଼ କଷ୍ଟକର। କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ଅନେକ ସେପରି ବିଷୟ କରନ୍ତି ନାହିଁ ଯାହାକି କୋଦାଳକୁ ଦାଢ଼ ରଖିବା। ଅନ୍ୟ ଅର୍ଥରେ ଯଦି ଆମେ ଏହାକୁ ବୁଝିବା ନିମନ୍ତେ ଚେଷ୍ଟା କରିବା ତାହେଲେ ଆମେ ଈଶ୍ୱରଙ୍କ ବାକ୍ୟ ପ୍ରଚାରକମାନଙ୍କୁ ଦୃଷ୍ଟାନ୍ତ ସ୍ୱରୂପେ ନେଇପାରିବା। ଆଜି ଅନେକ ଏପରି ବାକ୍ୟ ପ୍ରଚାରକମାନେ ଅଛନ୍ତି ଯେଉଁମାନେ ଦାଢ଼ କରିବାରେ ଖୁବ୍ କମ୍ ସମୟ ଦିଅନ୍ତି ବା ଦାଢ଼ ରଖିବା ନିମନ୍ତେ ଅବହେଳା କରନ୍ତି। ମାତ୍ର ଆମେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ପୂର୍ବରୁ ଭଲଭାବେ ସେହି ବାକ୍ୟ ରୂପ କୋଦାଳକୁ ଦାଢ଼ ରଖିବାକୁ ହେବ, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟକୁ ଭଲଭାବେ ଅଧ୍ୟୟନ କରି ତହିଁର ବାସ୍ତବ ଅର୍ଥକୁ ବୁଝିବାକୁ ହେବ ଓ ତହିଁରେ ମଧ୍ୟ ଭଲଭାବେ ତାଲିମ ନେବାକୁ ହେବ। ତାହେଲେ ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ କ୍ଷେତ୍ରରେ କାର୍ଯ୍ୟ କରିବା ସହଜ ସାଧ୍ୟ ହେବ ଓ ଈଶ୍ୱରଙ୍କର ମହତ୍ ଅଭିମତ ଆମମାନଙ୍କର ଜୀବନ ମଧ୍ୟ ଦେଇ ସଫଳ ହୋଇପାରିବ। ଏହି ଉପଦେଶକ ପୁସ୍ତକ ମଧ୍ୟରୁ ଆମକୁ କେତେକ ମହାନ ଶିକ୍ଷା ମଧ୍ୟ ମିଳେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ହେଉଛି ଆମମାନଙ୍କ ଜୀବନ ପାଇଁ ପଥ ପ୍ରଦର୍ଶକ, ଆମମାନଙ୍କ ଜୀବନ ପାଇଁ ଶାନ୍ତିଦାୟକ, ସାନ୍ତ୍ୱନାଦାୟକ, ଭରସାଦାୟକ, ଶକ୍ତିଦାୟକ, ବଳଦାୟକ। ଈଶ୍ୱରଙ୍କ ବାକ୍ୟ ବିହୁନେ ଆମମାନଙ୍କର ଆତ୍ମିକ ଜୀବନ ଦୁର୍ବଳ, ଆମମାନଙ୍କର ଆତ୍ମିକ ଜୀବନ କେବେ ହେଲେ ସବଳ ହୋଇପାରିବ ନାହିଁ। ଈଶ୍ୱରଙ୍କ ବାକ୍ୟ ହେଉଛି ଦ୍ୱିଧାର ଖଡ଼ଗ। ତେଣୁ ଯଦି ଆମେ ଈଶ୍ୱରଙ୍କ ବାକ୍ୟରେ ଜ୍ଞାନୀ ନ ହେଉ ତାହେଲେ ଆମମାନେ କେବେ ହେଲେ ସୈତାନ ବିରୁଦ୍ଧରେ ଛିଡ଼ା ହୋଇପାରିବା ନାହିଁ। ତେଣୁ ଏ ଜଗତରେ ଯଦି ଆମମାନେ ଏକ ବିଜୟୀ ଜୀବନଯାପନ କରିବା ପାଇଁ ଚାହୁଁ, ସୈତାନକୁ ପରାଜିତ କରିବା ପାଇଁ ଚାହୁଁ, ତାହେଲେ ଏଥିନିମନ୍ତେ ଏକମାତ୍ର ଅମୋଘ ଅସ୍ତ୍ର ହେଉଛି ଈଶ୍ୱରଙ୍କର ବାକ୍ୟ। ଈଶ୍ୱରଙ୍କର ବାକ୍ୟ ଦ୍ୱାରା ହିଁ ଆମମାନଙ୍କ ଜୀବନ ଆଲୋକିତ ହେବ, ଆମମାନେ ଶକ୍ତିଯୁକ୍ତ ହେବା, ଆମମାନେ ଏହି ଜଗତରେ ଆଲୋକର ପଥରେ ଚାଲିପାରିବା ଏବଂ ସୈତାନ ଉପରେ ଏକ ବିଜୟୀ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବା। ଆଜି ଆମମାନେ ଈଶ୍ୱରଙ୍କ ବାକ୍ୟ ଉପରେ କ'ଣ ଗୁରୁତ୍ୱ ଦେଉଛୁ? ଈଶ୍ୱରଙ୍କର ବାକ୍ୟକୁ କ'ଣ ଆମମାନେ ଭଲ ଭାବରେ ଅଧ୍ୟୟନ କରି ତହିଁରୁ ଆମମାନଙ୍କ ଜୀବନ ପାଇଁ ଶିକ୍ଷା ଗ୍ରହଣ କରୁଛୁ? ଆଜି ଆମମାନେ ଅନ୍ୟାନ୍ୟ ପୁସ୍ତକଗୁଡ଼ିକ ପଢ଼ିବାରେ ବହୁତ ସମୟ ଅତିବାହିତ କରୁ, ଜାଗତିକ ଜ୍ଞାନ ଆହରଣ ନିମନ୍ତେ ଆମମାନେ ଯଥେଷ୍ଟ ପରିଶ୍ରମ କରୁ, ମାତ୍ର ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ନିମନ୍ତେ ଆମ ପାଖରେ 10 ମିନିଟ୍ ମଧ୍ୟ ସମୟ ମିଳେ ନା। ଆମମାନେ ଈଶ୍ୱରଙ୍କ ବାକ୍ୟକୁ ଅତି ହାଲୁକା ମଣୁ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ବିହୁନେ ଆମମାନେ କେବେ ହେଲେ ଆତ୍ମିକ ଜୀବନରେ ବୃଦ୍ଧି ଲାଭ କରିପାରିବା ନାହିଁ। ଶାରୀରିକ ଜୀବନ ନିମନ୍ତେ ଶାରୀରିକ ଖାଦ୍ୟର ଯେପରି ପ୍ରୟୋଜନ, ଆତ୍ମିକ ଜୀବନ ନିମନ୍ତେ ଆତ୍ମିକ ଆହାରର ପ୍ରୟୋଜନ, ଆଉ ସେହି ଆହାର ହେଉଛି ଈଶ୍ୱରଙ୍କର ବାକ୍ୟ। ତେଣୁକରି ଈଶ୍ୱରଙ୍କ ବାକ୍ୟ ବିହୁନେ ଆମମାନେ କେବେ ହେଲେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୋଇପାରିବା ନାହିଁ। ତେଣୁ ଆସୁ ଈଶ୍ୱରଙ୍କ ବାକ୍ୟକୁ ଆମମାନଙ୍କ ଜୀବନରେ ମୁଖ୍ୟ ସ୍ଥାନ ଦେଇ ଆତ୍ମିକ ଜୀବନରେ ବର୍ଦ୍ଧି ଶୁଣିବା ନିମନ୍ତେ ଚେଷ୍ଟା କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ठिकणाटि आउथरे सुनंतु पथ प्रदर्शिका ट्रांसवर्ल्ड रेडियो इंडिया पोस्ट बॉक्स नंबर 33 भुवनेश्वर 751001
मोबाइल नंबर 9777221415
आमर ईमेल एड्रेस टि लेखि रखंतु odiattv@radio882.com। तेबे आजि पई बिदाई देउंतु। नमस्कार।